ଗୀତ ସଂହିତା 120 ପର୍ବ। ମୁଁ ଆପଣା ବିପଦରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି, ତହିଁରେ ସେ ମୋତେ ଉତ୍ତର ଦେଲେ, ହେ ସଦାପ୍ରଭୁ, ମିଥ୍ୟାବାଦୀ ଓଷ୍ଠାଧରରୁ ଓ ପ୍ରବଞ୍ଚକ ଜିଭାରୁ ମୋ ପ୍ରାଣକୁ ଉଦ୍ଧାର କର। ହେ ପ୍ରବଞ୍ଚକ ଜିଭେ, ତୁମ୍ଭକୁ କ'ଣ ଦିଆଯିବ ଓ ତୁମ୍ଭ ପ୍ରତି ଅଧିକ କ'ଣ କରାଯିବ? ବୀରର ତୀକ୍ଷ୍ଣ ତୀର ଓ ରେତମ କାଷ୍ଠର ଅଙ୍ଗାର ସହ ଦଣ୍ଡ ଦେବେ। ହାୟ ହାୟ, ମୁଁ ମେସେକରେ ପ୍ରବାସ କରେ, ମୁଁ କେଦାରର ତମ୍ବୁସମୂହ ମଧ୍ୟରେ ବାସ କରେ। ଶାନ୍ତି ଘୃଣାକାରୀ ଲୋକ ସହିତ ମୋ ପ୍ରାଣ ଦୀର୍ଘକାଳ ବାସ କରିଅଛି। ମୁଁ ଶାନ୍ତି ଚାହେଁ, ମାତ୍ର ମୁଁ କଥା କହିଲେ ସେମାନେ ଯୁଦ୍ଧ ଚାହାନ୍ତି।